ଓମ୍ ଶାନ୍ତି। ଆଜି 18 ଏପ୍ରିଲ 2024ର ବାପ୍ତାଦାଙ୍କର ଅମୂଲ୍ୟ ସାକାର ମଧୁର ମହାବାକ୍ୟ ଆଜି ବାବା ସାରେ କହୁଛନ୍ତି, ମିଠେ ବଚେ, ବାବା ହେଉଛନ୍ତି ଦାତା, ତେଣୁ ତୁମମାନଙ୍କୁ ବାବାଙ୍କୁ କିଛି ବି ମାଗିବାର ଆବଶ୍ୟକତା ନାହିଁ। କଥାରେ ଅଛି, ମାଗିବା ଅପେକ୍ଷା ମରିଯିବା ଭଲ। ଆଜିର ପ୍ରଶ୍ନ, କେଉଁ ସ୍ମୃତି ସର୍ବଦା ଜାଗ୍ରତ ରହିଲେ କୌଣସି କଥାର ଚିନ୍ତା ବା ଚିନ୍ତନ ରହିବ ନାହିଁ? ତ ବାବା ଉତ୍ତରରେ କହୁଛନ୍ତି, ଯାହା ବିତିଗଲା ଭଲ ହେଉ ବା ମନ୍ଦ ହେଉ, ତାହା ଡ୍ରାମାରେ ଥିଲା, ସାରା ଚକ୍ର ସମ୍ପୂର୍ଣ୍ଣ ହୋଇ ପୁଣି ତାର ପୁନରାବୃତ୍ତି ହେବ। ଯିଏ ଯେପରି ପୁରୁଷାର୍ଥ କରୁଛନ୍ତି ସେହିପରି ପଦ ପାଉଛନ୍ତି। ଏହି କଥା ସ୍ମୃତିରେ ରହିଲେ କୌଣସି କଥାର ଚିନ୍ତା ବା ଚିନ୍ତନ ରହିବ ନାହିଁ। ବାବାଙ୍କର ନିର୍ଦ୍ଦେଶ ହେଲା, ପିଲାମାନେ ବିତି ଯାଇଥିବା କଥାର ଚିନ୍ତନ କର ନାହିଁ, କୌଣସି ଅଲଟା ସିଧା କଥା ଶୁଣ ନାହିଁ କି ଶୁଣାଓ ନାହିଁ, ବିତି ଯାଇଥିବା କଥାର ବିଚାର କର ନାହିଁ କି ତାର ପୁନରାବୃତ୍ତି କର ନାହିଁ। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି। ରୁହାନି ବାବାଙ୍କୁ ଦାତା ବୋଲି କୁହାଯାଉଛି, ସିଏ ତ ସ୍ୱତଃ ସବୁକିଛି ପିଲାମାନଙ୍କୁ ଦେଉଛନ୍ତି। ବାବା ଆମକୁ ବିଶ୍ୱର ମାଲିକ କରିବା ପାଇଁ ହିଁ ଆସୁଛନ୍ତି। କିପରି ଆମେ ବିଶ୍ୱର ମାଲିକ ହେବୁ ସେହି ସବୁ କଥା ଆମମାନଙ୍କୁ ବୁଝାଉଛନ୍ତି ଏବଂ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି, କାହିଁକି ନା ସିଏ ଦାତା ଅଟନ୍ତି ନା, ତେଣୁ ସବୁକିଛି ସ୍ୱତଃ ଦେଉଛନ୍ତି। କଥାରେ ଅଛି, ମାଗିବା ଅପେକ୍ଷା ମରିବା ଭଲ, ତେଣୁ କୌଣସି ଜିନିଷ ମାଗିବା ଉଚିତ ନୁହେଁ। ଅନେକ ଅଛନ୍ତି ଯେଉଁମାନେ ଶକ୍ତି, ଆଶୀର୍ବାଦ, କୃପା ଇତ୍ୟାଦି ମାଗି ଚାଲିଛନ୍ତି। ଭକ୍ତି ମାର୍ଗରେ ମାଗି ମାଗି ମୁଣ୍ଡ ପିଟି ପିଟି ସମ୍ପୂର୍ଣ୍ଣ ତଳକୁ ଖସି ଆସିଲ, ବର୍ତ୍ତମାନ ମାଗିବାର କୌଣସି ଆବଶ୍ୟକତା ନାହିଁ। ବାବା କହୁଛନ୍ତି, ତୁମେ ମୋର ନିର୍ଦ୍ଦେଶ ଅନୁସାରେ ଚାଲ। ପ୍ରଥମେ ତ କହୁଛନ୍ତି, ବିତି ଯାଇଥିବା କଥାର ଚିନ୍ତନ କର ନାହିଁ, ଡ୍ରାମା ଅନୁସାରେ ଯାହା କିଛି ହୋଇଗଲା ତାହା ଅତିକ୍ରାନ୍ତ ହୋଇଗଲା, ଏବେ ତାର ବିଚାର କର ନାହିଁ କିମ୍ବା ତାର ପୁନରାବୃତ୍ତି କର ନାହିଁ। ବାବା ତ କେବଳ ଦୁଇଟି ଶବ୍ଦ ହିଁ କହୁଛନ୍ତି, ମତେ ମନେ ପକାଓ। ବାବା ଆମକୁ ନିର୍ଦ୍ଦେଶ ଅର୍ଥାତ୍ ଶ୍ରୀମତ ଦେଉଛନ୍ତି, ସେହି ଅନୁସାରେ ଚାଲିବା ହେଲା ପିଲାମାନଙ୍କର କାମ। ଏହା ହେଉଛି ସବୁଠାରୁ ଶ୍ରେଷ୍ଠ ନିର୍ଦ୍ଦେଶ। କେହି କେତେ ବି ପ୍ରଶ୍ନ ଉତ୍ତର କର, ବାବା ତ ଦୁଇଟି ଶବ୍ଦରେ ହିଁ ବୁଝାଇ ଦେବେ, ମୁଁ ହେଉଛି ପତି ତପାବନ, ତୁମେ ମତେ ମନେ ପକାଅ, ତେବେ ତୁମର ପାପ ଭସ୍ମ ହୋଇଯିବ। ବାସ ମନେ ପକାଇବା ପାଇଁ କଣ କୌଣସି ନିର୍ଦ୍ଦେଶ ଦିଆଯାଏ କି? ତୁମକୁ ବାବାଙ୍କୁ ମନେ ପକାଇବାକୁ ହେବ, କିଛି ଜୋରରେ ପାଟି କରି ଡାକିବା ବା ଚିତ୍କାର କରିବାର ନାହିଁ, ବୁଦ୍ଧିରେ କେବଳ ବେହଦ୍ର ବାବାଙ୍କୁ ମନେ ପକାଇବାକୁ ହେବ। ଦ୍ୱିତୀୟ ନିର୍ଦ୍ଦେଶ କଣ ଦେଉଛନ୍ତି? 84 ଜନ୍ମର ଚକ୍ରକୁ ମନେ ପକାଅ, କାହିଁକି ନା ତୁମକୁ ଦେବତା ହେବାର ଅଛି। ଦେବତାମାନଙ୍କର ମହିମା ତ ତୁମେ ଅଧା କଳ୍ପ ହେବ କରିଆସିଛ, ପିଲା କାନ୍ଦିବାର ଶବ୍ଦ ହେଲା। ବର୍ତ୍ତମାନ ସବୁ ସେଣ୍ଟର୍ସର ଭଉଣୀମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଉଛି ଯେ ଛୋଟ ପିଲାମାନଙ୍କୁ କେହି ବି ଏଠାକୁ ନେଇ ଆସିବେ ନାହିଁ, ସେମାନଙ୍କ ପାଇଁ କିଛି ପ୍ରବନ୍ଧ କରିବାକୁ ପଡ଼ିବ। ବାବାଙ୍କ ଠାରୁ ଯେଉଁମାନଙ୍କର ସମ୍ପତ୍ତି ନେବାର ଥିବ ସେମାନେ ସ୍ୱତଃ ପ୍ରବନ୍ଧ କରିବେ। ଏହା ହେଉଛି ଆତ୍ମିକ ପିତାଙ୍କର ବିଶ୍ୱବିଦ୍ୟାଳୟ। ଏଠାରେ ଛୋଟ ପିଲାଙ୍କର କୌଣସି ଆବଶ୍ୟକତା ନାହିଁ। ବ୍ରାହ୍ମଣୀ ଅର୍ଥାତ୍ ଟିଚରଙ୍କର କାମ ହେଲା, ଯେତେବେଳେ ଯଜ୍ଞ ସେବାଧାରୀ ହୋଇଯିବେ ସେତେବେଳେ ସେମାନଙ୍କୁ ରିଫ୍ରେଶ ବା ସତେଜ କରିବା ପାଇଁ ଆଣିବେ। କେତେ ବଡ଼ ଲୋକ ହୋଇଥାନ୍ତୁ ଅଥବା ଛୋଟ ହୁଅନ୍ତୁ, ଏହା ବିଶ୍ୱବିଦ୍ୟାଳୟ ଅଟେ। ଏଠାକୁ ଯେଉଁମାନେ ଛୋଟ ପିଲାମାନଙ୍କୁ ନେଇ ଆସୁଛନ୍ତି ସେମାନେ ଏକଥା ବୁଝୁନାହାନ୍ତି ଯେ ଏହା ହେଉଛି ବିଶ୍ୱବିଦ୍ୟାଳୟ। ଏଠାକାର ବିଦ୍ୟାର୍ଥୀମାନେ ବହୁତ ଭଲ ବୁଝିପାରୁଥିବା ଦରକାର। ଜ୍ଞାନରେ ପକ୍କା ନ ହୋଇଥିଲେ ବାତାବରଣ ବହୁତ ଖରାପ କରିବେ, କାହିଁକି ନା ବାବାଙ୍କର ସ୍ମୃତି ନଥିଲେ ବୁଦ୍ଧି ଏଣେ ତେଣେ ଘୁରି ବୁଲୁଥିବ, ତେଣୁ ଏହାଦ୍ୱାରା କ୍ଷତି ହିଁ କରିବେ। ଏମାନେ କେବେ ବାବାଙ୍କ ସ୍ମୃତିରେ ରହିପାରିବେ ନାହିଁ। ଯଦି ଏଠାକୁ ପିଲା ଛୁଆଙ୍କୁ ନେଇ ଆସିବ ତେବେ ଏଥିରେ ପିଲାମାନଙ୍କର ହିଁ କ୍ଷତି ହେବ। କେହି କେହି ତ ଜାଣି ନାହାନ୍ତି ଯେ ଏହା ଈଶ୍ୱରୀୟ ପିତାଙ୍କର ବିଶ୍ୱବିଦ୍ୟାଳୟ। ଏଠାରେ ମନୁଷ୍ୟରୁ ଦେବତା ହେବାକୁ ପଡ଼ିଥାଏ। ବାବା କହୁଛନ୍ତି ଯଦିଓ ଗୃହସ୍ଥ ବ୍ୟବସ୍ଥାରେ ପିଲାମାନଙ୍କ ସାଥିରେ ରହୁଛ, ଏଠାରେ ତ କେବଳ ଗୋଟିଏ ସପ୍ତାହ, କଣ ତିନି ଚାରି ଦିନ ମଧ୍ୟ ଯଥେଷ୍ଟ। ଏହି ଜ୍ଞାନ ତ ବହୁତ ସହଜ, କେବଳ ବାବାଙ୍କୁ ଜାଣିବାକୁ ହେବ। ବେହଦରେ ବାବାଙ୍କୁ ଜାଣିଲେ ହିଁ ବେହଦର ସମ୍ପତ୍ତି ମିଳିବ। ତେବେ କେଉଁ ପ୍ରକାର ସମ୍ପତ୍ତି? ଅସୀମ ରାଜତ୍ୱର ସମ୍ପତ୍ତି। ଏମିତି ଭାବ ନାହିଁ ଯେ ପ୍ରଦର୍ଶନୀ ବା ମ୍ୟୁଜିୟମରେ ସେବା ହେଉନାହିଁ। ଢେର ଗଣିତ ପ୍ରଜା ହୋଇ ହେଉଛନ୍ତି ବ୍ରାହ୍ମଣ କୁଳ, ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ, ତିନୋଟି ଧର୍ମର ସ୍ଥାପନା ଏହିଠାରେ ହିଁ ହେଉଛି। ତେବେ ଏହା ହେଉଛି ଏକ ବହୁତ ବଡ଼ ବିଶ୍ୱବିଦ୍ୟାଳୟ। ଏଠାରେ ବେହଦ୍ର ବାବା ପାଠ ପଢ଼ାଉଛନ୍ତି। ଏହି ଜ୍ଞାନ ଦ୍ୱାରା ବୁଦ୍ଧି ଏକଦମ ଭରପୁର ହୋଇଯିବା ଦରକାର, କିନ୍ତୁ ବାବା ଏହି ସାଧାରଣ ଶରୀରରେ ଆସିଛନ୍ତି, ସାଧାରଣ ଭାବରେ ପାଠ ପଢ଼ାଉଛନ୍ତି। ସେଥିପାଇଁ ମନୁଷ୍ୟମାନଙ୍କର ବିଶ୍ୱାସ ହେଉନାହିଁ। କହୁଛନ୍ତି ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ କଣ ଏପରି ହୋଇଥିବ? ବାବା କହୁଛନ୍ତି ମୁଁ ହେଉଛି ଗରିବର ବନ୍ଧୁ, ତେଣୁ ଗରିବମାନଙ୍କୁ ହିଁ ପାଠ ପଢ଼ାଉଛି। ସାହୁକାରୀମାନଙ୍କର ପାଠ ପଢ଼ିବାର ଶକ୍ତି ନାହିଁ, ସେମାନଙ୍କର ବୁଦ୍ଧିରେ ତ ସବୁବେଳେ କେବଳ ନିଜର କଠାବାଡ଼ି ଇତ୍ୟାଦି ରହିଥାଏ। ଗରିବମାନେ ହିଁ ସାହୁକାର ହେବେ, ସାହୁକାର ଗରିବ ହେବେ, ଏହିଭଳି ନିୟମ ରହିଛି। ସାହୁକାରଙ୍କୁ କଣ କେବେ ଦାନ ଦିଆଯାଏ କି? ଏହା ମଧ୍ୟ ଅବିନାଶୀ ଜ୍ଞାନରତ୍ନ ଦାନ। ଏହି ଦାନ ସାହୁକାର ନେଇପାରିବେ ନାହିଁ, ସେମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ରହିବ ହିଁ ନାହିଁ। ସେମାନେ ନିଜର ବିନାଶୀ ରଚନା ଏବଂ ଧନ ଦୌଲତର ମୋହରେ ହିଁ ବାନ୍ଧି ହୋଇ ରହିଥାନ୍ତି। ସେମାନଙ୍କ ପାଇଁ ଯେପରି ଏହିଠାରେ ହିଁ ସ୍ୱର୍ଗ ରହିଛି, କହୁଛନ୍ତି ଆମର ଦ୍ୱିତୀୟ ସ୍ୱର୍ଗର ଆବଶ୍ୟକତା ନାହିଁ। କେହି ବଡ଼ ଲୋକ ମରିଗଲେ କୁହନ୍ତି ସ୍ୱର୍ଗାରୋହଣ କଲେ, ନିଜେ ନିଜେ ହିଁ କହିଦେଉଛନ୍ତି କି ଇଏ ସ୍ୱର୍ଗକୁ ଗଲା, ତେଣୁ ନିଶ୍ଚିତ ଭାବରେ ବର୍ତ୍ତମାନ ନର୍କ ଅଟେ ନା। କିନ୍ତୁ ସେମାନେ ଏତେ ପଥର ବୁଦ୍ଧି ହୋଇଯାଇଛନ୍ତି ଯାହାଦ୍ୱାରା ବୁଝିପାରୁନାହାନ୍ତି। କିନ୍ତୁ ଏହା ତ ତୁମର କେତେ ବଡ଼ ବିଶ୍ୱବିଦ୍ୟାଳୟ ଅଟେ। ବାବା କହୁଛନ୍ତି ଯେଉଁମାନଙ୍କର ବୁଦ୍ଧିରେ ଥିଲା ପଡ଼ିଯାଇଛି, ନା ଯେଉଁମାନଙ୍କର ବୁଦ୍ଧିରେ ତାଲା ପଡ଼ିଯାଇଛି ସେହିମାନଙ୍କୁ ହିଁ ଆସି ମୁଁ ପାଠ ପଢ଼ାଉଛି। ଯେତେବେଳେ ବାବା ଆସିବେ ସେତେବେଳେ ଯାଇ ତ ତାଲା ଖୋଲିବେ ନା। ବାବା ନିଜେ ଆସି ନିର୍ଦ୍ଦେଶ ଦେଉଛନ୍ତି ତୁମ ବୁଦ୍ଧିର ତାଲା କିପରି ଖୋଲିବ। ବାବାଙ୍କ ଠାରୁ କିଛି ବି ମାଗିବାର ନାହିଁ, ବାବାଙ୍କ ଉପରେ କେବଳ ନିଶ୍ଚୟ ରହିବା ଆବଶ୍ୟକ। ବାବା ହେଉଛନ୍ତି ସବୁଠାରୁ ପ୍ରିୟ, ଯାହାଙ୍କୁ କି ଆମେ ଭକ୍ତି ମାର୍ଗରେ ମନେ ପକାଉଥିଲେ, ଯାହାଙ୍କୁ ମନେ ପକାଯାଇଥାଏ ସେ ନିଶ୍ଚିତ ଭାବରେ କେଉଁ ସମୟରେ ଆସିବେ ନା। ପୁନର୍ବାର ଏହାର ପୁନରାବୃତ୍ତି କରିବା ପାଇଁ ହିଁ ମନେ ପକାଇଥାନ୍ତି। ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ସନ୍ତାନମାନଙ୍କୁ ପୁଣି ବାହାର ଲୋକମାନଙ୍କୁ ବୁଝାଇବାକୁ ହେବ ଯେ ବାବା କିପରି ଆସୁଛନ୍ତି, ଏଠାକୁ ଆସି କଣ କରୁଛନ୍ତି। କହୁଛନ୍ତି, ସନ୍ତାନ ମାନେ ତୁମେ ସମସ୍ତେ ପତିତ ହୋଇଯାଇଛ, ମୁଁ ଆସି ତୁମକୁ ପବିତ୍ର କରୁଛି। ତୁମେ ଆତ୍ମାମାନେ ବର୍ତ୍ତମାନ ଅପବିତ୍ର ହୋଇଯାଇଛ, ଏବେ କେବଳ ପତିତ ପାବନ ବାବାଙ୍କୁ ମନେ ପକାଅ, ପରମାତ୍ମାଙ୍କୁ ମନେ ପକାଅ। ଏଥିରେ କିଛି ବି ମାଗିବାର ଆବଶ୍ୟକତା ନାହିଁ। ତେଣୁ ଭକ୍ତି ମାର୍ଗରେ ଅଧା କଳ୍ପ ହେବ, କେବଳ ମାଗି ମାଗି ଆସିଛ, କିନ୍ତୁ ତୁମକୁ କିଛି ବି ମିଳିନାହିଁ। ଏବେ ତୁମେ ମାଗିବା ବନ୍ଦ କର, ମୁଁ ସ୍ୱତଃ ତୁମକୁ ଦେଇ ଚାଲିଛି। ବାବାଙ୍କର ହେବା ଦ୍ୱାରା ସମ୍ପତ୍ତି ତ ବହୁତ ମିଳିଥାଏ। ଯେଉଁମାନେ ଟିକିଏ ବଡ଼ ପିଲା ହୋଇଥାନ୍ତି ସେମାନେ ତୁରନ୍ତ ବାବାଙ୍କୁ ଜାଣିପାରିଥାନ୍ତି। ବାବାଙ୍କର ସମ୍ପତ୍ତି ହେଲା 21 ପିଢ଼ି ସ୍ୱର୍ଗର ରାଜତ୍ଵ। ଏ କଥା ତ ତୁମେମାନେ ଜାଣିଛ, ନର୍କବାସୀ ଥିବା ସମୟରେ ଈଶ୍ୱର ଅର୍ଥେ ଦାନ ପୁଣ୍ୟ କରିବା ଦ୍ୱାରା ଅଳ୍ପ ସମୟରେ ସୁଖ ପ୍ରାପ୍ତ କରିଥାଉ। ମନୁଷ୍ୟମାନେ ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ମଧ୍ୟ କିଛି କିଛି ଧନ ସଞ୍ଚୟ କରିଥାନ୍ତି। ବିଶେଷ କରି ବ୍ୟବସାୟୀମାନେ ହିଁ ଏହିପରି ସଞ୍ଚୟ କରିଥାନ୍ତି। ତେଣୁ ଯେଉଁମାନେ ବ୍ୟାପାରୀ ହୋଇଥିବେ ସେମାନେ କହିବେ ଯେ ଆମେ ବାବାଙ୍କ ସହିତ ବ୍ୟାପାର କରିବା ପାଇଁ ଆସିଛୁ। ପିଲାମାନେ ବାବାଙ୍କ ସହିତ ବ୍ୟାପାର କରୁଛନ୍ତି ନା, ବାବାଙ୍କ ଠାରୁ ସମ୍ପତ୍ତି ନେଇ ପୁଣି ସେଥିରେ ଶ୍ରାଦ୍ଧ ଆଦି ଖୁଆଇଥାନ୍ତି, ଦାନ ପୁଣ୍ୟ କରିଥାନ୍ତି, ଧର୍ମଶାଳା ମନ୍ଦିର ଇତ୍ୟାଦି ତିଆରି କଲେ ସେଥିରେ ବାବାଙ୍କର ନାମ ମଧ୍ୟ ଲେଖିଥାନ୍ତି। କାହିଁକି ନା ଯାହାଙ୍କ ଠାରୁ ସମ୍ପତ୍ତି ମିଳୁଛି ତାଙ୍କ ପାଇଁ ତ ନିଶ୍ଚିତ ଭାବରେ କିଛି କରିବା ଦରକାର ନା। ତେବେ ଏହା ମଧ୍ୟ ଏକ ପ୍ରକାରର ସଉଦା ହୋଇଗଲା। ଏସବୁ ହେଲା ଦେହଧାରୀଙ୍କ କଥା। ଏବେ ବାବା କହୁଛନ୍ତି ବିତି ଯାଇଥିବା କଥାକୁ ଭାବ ନାହିଁ, ଅଲଟା ପାଲଟା କୌଣସି କଥା ଶୁଣ ନାହିଁ। କେହି ଅଲଟା ପଲଟା ପ୍ରଶ୍ନ ପଚାରିଲେ କୁହ, ଏସବୁ କଥାରେ ପଶିବାର ଆବଶ୍ୟକତା ନାହିଁ। ତୁମେ ପ୍ରଥମେ ବାବାଙ୍କୁ ମନେ ପକାଅ। ଭାରତର ପ୍ରାଚୀନ ରାଜଯୋଗ ବହୁତ ବିଖ୍ୟାତ। ତୁମେ ଯେତେ ଯେତେ ବାବାଙ୍କୁ ମନେ ପକାଇବ, ଦୈବୀ ଗୁଣ ଧାରଣ କରିବ, ସେତେ ଉଚ୍ଚ ପଦ ପାଇବ। ଏହା ହେଉଛି ବିଶ୍ୱବିଦ୍ୟାଳୟ। ଏଠାରେ ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ଭାବରେ ରହିଛି। ତେଣୁ ତୁମକୁ ପୁରୁଷାର୍ଥ କରି ଏହିଭଳି ଦୈବୀ ଗୁଣ ଧାରଣ କରିବାକୁ ହେବ। କାହାକୁ କୌଣସି ପ୍ରକାରର ଦୁଃଖ ଦେବା ଉଚିତ ନୁହଁ। ତୁମେ ଦୁଃଖ ହରତା ସୁଖକର୍ତ୍ତା ବାବାଙ୍କର ସନ୍ତାନ ଅଟ ନା। ତେବେ ଏହା ତ ତୁମର ସେବାରୁ ହିଁ ଜଣାପଡ଼ିବ। ବହୁତ ନୂଆ ନୂଆ ପିଲାମାନେ ମଧ୍ୟ ଆସୁଛନ୍ତି। 25-30 ବର୍ଷର ପିଲାମାନଙ୍କୁ 5-10 ଦିନର ପିଲା ମଧ୍ୟ 25-30 ବର୍ଷର ପିଲାମାନଙ୍କ ଠାରୁ 10-20 ଦିନର ପିଲା ମଧ୍ୟ ଆଗକୁ ବଢି ଯାଉଛନ୍ତି। ତୁମକୁ ପୁଣି ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିବାକୁ ହେବ। ଯେତେବେଳ ପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇ ଦେବତା କାର୍ଯ୍ୟ ହୋଇପାରିବ। ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ତ ବ୍ରହ୍ମା ଅଟନ୍ତି ନା। ଯେଉଁମାନେ ଏଠାରେ ଜନ୍ମ ନେଇ ଚାଲିଥାନ୍ତି ସେହିମାନଙ୍କର ଗାୟନ କରାଯାଇଥାଏ। ପୁଣି ନିଶ୍ଚିତ ଭାବରେ ସେମାନେ ଆସିବେ। ଯାହା ବି ପର୍ବପର୍ବାଣି ଆଦିର ଗାୟନ ରହିଛି 5000 ବର୍ଷ ପୂର୍ବରୁ ତାହା ସବୁ ହୋଇଥିଲା, ତାହା ପୁଣି ହେବ। ବର୍ତ୍ତମାନ ସମୟରେ ହିଁ ସମସ୍ତ ପର୍ବ ପାଳନ କରାଯାଉଛି। ରକ୍ଷାବନ୍ଧନ ଇତ୍ୟାଦି ସବୁର ରହସ୍ୟ ବାବା ବୁଝାଉଛନ୍ତି। ତୁମେ ବାବାଙ୍କର ସନ୍ତାନ ହୋଇଛ, ତେଣୁ ନିଶ୍ଚିତ ଭାବରେ ତୁମକୁ ପବିତ୍ର ହେବାକୁ ପଡ଼ିବ। ପତିତ ପାବନ ବାବାଙ୍କୁ ଡାକୁଥିଲ, ତେଣୁ ସିଆସି ରାସ୍ତା ଦେଖାଉଛନ୍ତି। ପ୍ରତିକଳ୍ପରେ ଯେଉଁମାନେ ସମ୍ପତ୍ତି ନେଉଛନ୍ତି ସେହିମାନେ ହିଁ ଶ୍ରୀମତରେ ଠିକ ଭାବରେ ଚାଲୁଛନ୍ତି। ତେଣୁ ତୁମେ ମଧ୍ୟ ସାକ୍ଷୀ ହୋଇ ଦେଖୁଛ, ବାପଦାତା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି, ଇଏ କେତେ ଉଚ୍ଚ ପଦ ପାଇପାରିବେ, ଏହାଙ୍କର ଚରିତ୍ର କିଭଳି ଅଟେ। ଶିକ୍ଷକଙ୍କୁ ତ ସବୁ ଜଣାପଡ଼ିଯାଏ ନା, କେତେ ଜଣଙ୍କୁ ନିଜ ସମାନ କରୁଛନ୍ତି ଏବଂ କେତେ ସମୟ ଯୋଗ କରୁଛନ୍ତି। ପ୍ରଥମେ ତ ବୁଦ୍ଧିରେ ଏହି କଥା ରହିବା ଦରକାର ଯେ ଏହା ହେଉଛି ଈଶ୍ୱରୀୟ ପିତାଙ୍କର ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ହୋଇଥାଏ ହିଁ ଜ୍ଞାନ ପ୍ରାପ୍ତ କରିବା ପାଇଁ। ଦୁନିଆର ହେଉଛି ହଦ୍ର ବିଶ୍ୱବିଦ୍ୟାଳୟ, ଏହା ହେଉଛି ବେହଦ୍ର ଅର୍ଥାତ ଅସୀମ। ଦୁର୍ଗତିରୁ ସଦ୍ଗତିକୁ ନେଇଯିବା, ନରକକୁ ସ୍ୱର୍ଗ କରିବା ଏବଂ ଦୁର୍ଗତିରୁ ସଦ୍ଗତିକୁ ନେଇଯିବା, ନରକକୁ ସ୍ୱର୍ଗ କରିବା, ଏହା ହେଉଛି ଏକମାତ୍ର ବାବାଙ୍କର ହିଁ କାମ। ବାବାଙ୍କର ଦୃଷ୍ଟି ତ ସବୁ ଆତ୍ମାମାନଙ୍କ ଆଡ଼କୁ ଯାଇଥାଏ, କାହିଁକି ନା ବାବା ସମସ୍ତଙ୍କର କଲ୍ୟାଣ କରିଥାନ୍ତି, ଘରକୁ ନେଇଯିବା ପାଇଁ ଆସିଛନ୍ତି। ବାବା କେବଳ ତୁମମାନଙ୍କୁ ନୁହେଁ କିନ୍ତୁ ସାରା ବିଶ୍ୱରେ ଆତ୍ମାମାନଙ୍କୁ ମନେ ପକାଉଥିବେ। ଏଠାରେ ବାବା ପିଲାମାନଙ୍କୁ ହିଁ ପାଠ ପଢ଼ାଉଛନ୍ତି। ଏ କଥା ମଧ୍ୟ ତୁମେ ଜାଣିଛ ଯେ ଯିଏ ଯେପରି କ୍ରମାନୁସାରେ ଆସିଛନ୍ତି ସେହିମାନେ ପୁଣି ସେହିପରି ଯିବେ। ସବୁ ଆତ୍ମାମାନେ କ୍ରମାନୁସାରେ ଅଛନ୍ତି, ତୁମେ ମଧ୍ୟ କ୍ରମାନୁସାରେ କିପରି ଯିବ ସେସବୁ କଥା ବାବା ବୁଝାଉଛନ୍ତି। ତେବେ କଳ୍ପ ପୂର୍ବରୁ ଯାହା ହୋଇଥିଲା ତାହା ହିଁ ହେବ, ଏ କଥା ମଧ୍ୟ ତୁମମାନଙ୍କୁ ବୁଝାଉଛନ୍ତି। ତୁମେ ପୁଣି କିପରି ନୂଆ ଦୁନିଆକୁ ଆସିବ, କ୍ରମାନୁସାରେ ଯେଉଁମାନେ ନୂଆ ଦୁନିଆକୁ ଆସିଥାନ୍ତି ସେହିମାନଙ୍କୁ ହିଁ ବୁଝାଯାଉଛି। ତୁମେମାନେ ବାବାଙ୍କୁ ଜାଣିବା ଦ୍ୱାରା ନିଜର ଧର୍ମକୁ ଏବଂ ସବୁ ଧର୍ମର ସାରା ବୃକ୍ଷକୁ ମଧ୍ୟ ଜାଣିଯାଉଛ, ଏଥିରେ କିଛି ବି ମାଗିବାର ଆବଶ୍ୟକତା ନାହିଁ, ଆଶୀର୍ବାଦ ବି ମାଗିବାର ହିଁ ନାହିଁ। ଲେଖୁଛନ୍ତି ବାବା ଦୟାକର କୃପା କର, ବାବା ତ କିଛି ବି କରିବେ ନାହିଁ, ବାବା ଆସିଛନ୍ତି କେବଳ ରାସ୍ତା ବତାଇବା ପାଇଁ। ବାବା କହୁଛନ୍ତି ଡ୍ରାମାରେ ମୋର ଅଭିନୟ ହେଲା ସମସ୍ତଙ୍କୁ ପବିତ୍ର କରିବା, ମୁଁ ସେହିଭଳି ଅଭିନୟ କରୁଛି ଯେପରି କଳ୍ପ କଳ୍ପ କରିଥିଲି। ଯାହା ବିତିଗଲା ଭଲ ଅଥବା ମନ୍ଦ ତାହା ସବୁ ଡ୍ରାମାରେ ଥିଲା, ଚିନ୍ତା କରିବାର କୌଣସି କଥା ହିଁ ନାହିଁ। ଆମେ ଆଗକୁ ଆଗକୁ ବଢି ଚାଲିଛୁ, ଏହା ଅବିନାଶୀ ଡ୍ରାମା ଅଟେ ନା, ସାରା ଚକ୍ର ପୂରା ହୋଇ ପୁଣି ତାର ପୁନରାବୃତ୍ତି ହେବ। ଯିଏ ଯେପରି ପୁରୁଷାର୍ଥ କରିଥାନ୍ତି ସେହିପରି ହିଁ ପଦ ପାଇଥାନ୍ତି, ଏଥିରେ କିଛି ମାଗିବାର ଆବଶ୍ୟକତା ନାହିଁ। ଭକ୍ତି ମାର୍ଗରେ ତୁମେ ବହୁତ କିଛି ମାଗିଛ, ସବୁ ପଇସା ଶେଷ କରିଦେଇଛ, ଏସବୁ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ବାବା କେବଳ ବୁଝାଉଛନ୍ତି ଅଧା କଳ୍ପ ଭକ୍ତି କରି କରି ଶାସ୍ତ୍ର ପଢି ପଢି କେବଳ ଖର୍ଚ୍ଚ କରିଛ, ଏବେ ତୁମକୁ କିଛି ବି ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। ବାବା ତ ଦାତା ଅଟନ୍ତି ନା, ଦାତାଙ୍କୁ କିଛି ଦରକାର ନାହିଁ, ସିଏ ତ ଦେବା ପାଇଁ ହିଁ ଆସିଛନ୍ତି। ତୁମେମାନେ ଏପରି ମଧ୍ୟ ଭାବ ନାହିଁ ଯେ ଆମେ ଶିବ ବାବାଙ୍କୁ ଦେଲୁ, ଆରେ ଶିବ ବାବାଙ୍କ ଠାରୁ ତ ତୁମକୁ ବହୁତ କିଛି ମିଳୁଛି, ତୁମେ ଏଠାକୁ ନେବା ପାଇଁ ଆସିଛ ନା। ଶିବଙ୍କ ପାଖକୁ ଛାତ୍ରମାନେ ଜ୍ଞାନ ନେବାକୁ ଆସିଥାନ୍ତି, ଲୌକିକ ପିତା ଶିବଙ୍କ ଗୁରୁଙ୍କ ଦ୍ୱାରା ତୁମର କେବଳ କ୍ଷତି ହିଁ ହୋଇଛି, ଏବେ ତୁମମାନଙ୍କୁ ଶ୍ରୀମତରେ ଚାଲିବାକୁ ହେବ, ତେବେ ଯାଇ ଭଲ ପଦ ପାଇପାରିବ। ଶିବ ବାବା ହେଉଛନ୍ତି ଡବଲ ଶ୍ରୀ ଶ୍ରୀ, ତୁମେ ହେଉଛ ସିଙ୍ଗିଲ ଶ୍ରୀ, ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣ କୁହାଯାଉଛି ନା, ତେବେ ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣ ଦୁଇ ଜଣ ହୋଇଗଲେ ନା, ବିଷ୍ଣୁକୁ ଶ୍ରୀ ଶ୍ରୀ କୁହାଯାଇ ପାରିବ କାହିଁକି ନା ଦୁଇ ଜଣ ଏକତ୍ର ଅଛନ୍ତି। ତେବେ ସେହି ଦୁଇ ଜଣକୁ କିଏ ରଚନା କରିଛନ୍ତି, ଯିଏକି ନିଜେ ଶ୍ରୀ ଶ୍ରୀ ଅଟନ୍ତି, ବାକି ଅନ୍ୟ କେହି ଶ୍ରୀ ଶ୍ରୀ ନାହାନ୍ତି। ଆଜିକାଲି ତ ନା ମଧ୍ୟ ଶ୍ରୀ ଲକ୍ଷ୍ମୀ ନାରାୟଣ ଶ୍ରୀ ସୀତାରାମ ରଖାଉଛନ୍ତି। ତେଣୁ ପିଲାମାନଙ୍କୁ ଏସବୁ ଧାରଣ କରି ଖୁସିରେ ରହିବାକୁ ହେବ। ଆଜିକାଲି ଅନେକ ଆଧ୍ୟାତ୍ମିକ ସମ୍ମିଳନୀ ବି ହୋଇଚାଲିଛି, କିନ୍ତୁ ସେମାନେ ଆଧ୍ୟାତ୍ମିକତାର ଅର୍ଥକୁ ବୁଝି ନାହାନ୍ତି। ଆତ୍ମିକ ଜ୍ଞାନ ତ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ। ବାବା ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା, ସେଥିପାଇଁ ତାଙ୍କୁ ଆତ୍ମିକ ପିତା କୁହାଯାଉଛି। ଦର୍ଶନ ଶାସ୍ତ୍ରକୁ ମଧ୍ୟ ଆତ୍ମିକ ବୋଲି କହିଦେଉଛନ୍ତି। ଏ କଥା ତ ତୁମେ ଜାଣୁଛ ଯେ ଏହା ହେଉଛି ଜଙ୍ଗଲ। ସମସ୍ତେ ଏଠାରେ ପରସ୍ପରକୁ ଦୁଃଖ ଦେଇ ଚାଲିଛନ୍ତି। ତୁମେ ଜାଣିଛ ଅହିଂସା ପରମ ଦେବୀ ଦେବତା ଧର୍ମ ବୋଲି ଗାୟନ ରହିଛି, ସେଠାରେ କୌଣସି ମାରପିଟ ଆଦି ହୋଇନଥାଏ। କ୍ରୋଧ କରିବା ମଧ୍ୟ ହିଂସା ଅଟେ, ପୁଣି ଏହାକୁ ସେମି ହିଂସା କୁହ ଅଥବା ଆଉ କିଛି ବି କୁହ, ଏଠାରେ ତ ବିଲକୁଲ ଅହିଂସକ ହେବାକୁ ପଡିବ। ମନ ବଚନ କର୍ମରେ କୌଣସି ପ୍ରକାର ଖରାପ କଥା ଆସିବା ଉଚିତ ନୁହେଁ। କେହି କେହି ଯଦି ପୋଲିସ ବିଭାଗରେ କାର୍ଯ୍ୟ କରୁଛନ୍ତି, ତେବେ ତାଙ୍କୁ ମଧ୍ୟ ଯୁକ୍ତିର ସହିତ କାମ କରିବାକୁ ହେବ। ଯେତେ ଦୂର ସମ୍ଭବ ସ୍ନେହରେ କାମ କରାଇ ନେବା ଦରକାର। ବାବାଙ୍କର ନିଜର ଅନୁଭବ ରହିଛି କିପରି ସେ ସ୍ନେହର ସହିତ କାମ କରାଇ ନେଉଥିଲେ। ଏଥିରେ ବହୁତ କାଇଦା ଦରକାର, ବହୁତ ସ୍ନେହର ସହିତ ଅନ୍ୟକୁ ବୁଝାଇବାକୁ ହେବ କିପରି ଗୋଟିଏ ପାପ କଲେ ତାର ଶହେ ଗୁଣା ଦଣ୍ଡ ଭୋଗ କରିବାକୁ ପଡିଥାଏ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ 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 ବାବା। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର ଏକ, ଆମେ ଦୁଃଖହର୍ତ୍ତା ସୁଖକର୍ତ୍ତା ବାବାଙ୍କର ସନ୍ତାନ ଅଟୁ, ସେଥିପାଇଁ କାହାକୁ ବି ଦୁଃଖ ଦେବାର ନାହିଁ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଦୈବୀ ଗୁଣ ଧାରଣ କରିବାକୁ ହେବ, ନିଜ ସମାନ କରିବାର ସେବା କରିବାକୁ ହେବ। ଧାରଣା ନମ୍ବର ଦୁଇ, ଡ୍ରାମାର ପ୍ରତ୍ୟେକ ପାର୍ଟକୁ ଜାଣି କୌଣସି ବି ବିତି ଯାଇଥିବା କଥାକୁ ଚିନ୍ତନ କରିବା ଉଚିତ ନୁହେଁ। ମନ ବଚନ କର୍ମରେ କୌଣସି ଖରାପ କର୍ମ ନ ହେଉ, ଏଥିପ୍ରତି ଧ୍ୟାନ ଦେଇ ଡବଲ ଅହିଂସକ ହେବାକୁ ପଡିବ। ଆଜିର ବରଦାନ, ଏକମାତ୍ର ବାବାଙ୍କୁ ନିଜର ସାଥୀ କରିଥିବା ତଥା ତାଙ୍କରି ସଙ୍ଗରେ ରହୁଥିବା ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ଭବ। ବରଦାନକୁ ବାବା ବିସ୍ତାରରେ ବତାଉଛନ୍ତି, ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପରେ ଏବଂ ସ୍ୱପ୍ନରେ ମଧ୍ୟ ବ୍ରହ୍ମଚର୍ଯ୍ୟ ବ୍ରତର ଧାରଣା ହେଉଥିବ। ଯେଉଁମାନେ ପ୍ରତିପାଦରେ ବ୍ରହ୍ମା ବାବାଙ୍କର ଆଚରଣ ରୂପୀ ପାଦ ଚିହ୍ନ ଉପରେ ପାଦ ରଖି ଚାଲୁଥିବେ। ବ୍ରହ୍ମଚର୍ଯ୍ୟର ଅର୍ଥ ହେଲା ସର୍ବଦା ବାବାଙ୍କୁ ନିଜର ସାଥୀ କରି ତାଙ୍କରି ସାଥିରେ ହିଁ ରହିବା, ସଂଗଠନ ଭିତରେ ସାଥୀ ହୋଇ ରହିବା, ପରିବାର ସହିତ ସ୍ନେହର ମର୍ଯ୍ୟାଦା ପାଳନ କରିବା ମଧ୍ୟ ଅଲଗା ଜିନିଷ। କାରଣ ବାବାଙ୍କ ପାଇଁ ହିଁ ଏହି ଅଲୌକିକ ପରିବାର ରୂପୀ ସଂଗଠନ ମିଳିଛି ବା ସ୍ନେହୀ ସାଥୀମାନେ ମିଳିଛନ୍ତି। ଯଦି ବାବା ନଥାନ୍ତେ ତେବେ ପରିବାର କେଉଁଠୁ ଆସିଥାନ୍ତା? ତେଣୁ ବାବା ହିଁ ବୀଜ ଅଟନ୍ତି, ବୀଜକୁ କେବେ ବି ଭୁଲିବାର ନାହିଁ। ଆଜିର ସ୍ଲୋଗାନ କାହାର ପ୍ରଭାବରେ ପ୍ରଭାବିତ ହେବା ବାଲା ନୁହେଁ, ବରଂ ଜ୍ଞାନର ପ୍ରଭାବ ପକାଇବା ବାଲା ହୁଅ। ଓମ୍ ଶାନ୍ତି।